କହନ୍ତି ଅକ୍ରୁର ଜଗତନାଥଙ୍କୁ ଦେଖିବି ଆଖିରେ ମୋର ନୀତି ଦେଖିବାକୁ ଆଣିବି କୃଷ୍ଣଙ୍କୁ ବାନ୍ଧି ସ୍ନେହ ଡରି ମୋର ବାନ୍ଧି ସ୍ନେହ ଡରି ମୋର ବାନ୍ଧି ସ୍ନେହ ଡରି ମୋର ଖେଳୁଥିବେ କଳା କାନ ଗୋପାଳଙ୍କ ମେଳେ ଆହା ଖେଳୁଥିବେ କଳା କାନ ଗୋପାଳଙ୍କ ମେଳେ ଅବା ଝୁଲୁଥିବେ କାନ ଗୋପୀଙ୍କର ମେଳେ ବସିଥିବେ କଳା କାନ ଯଶବନ୍ତୀ କୋଳେ ରାଇ ପାଶେ ଅବା କାନ ଯମୁନାର କୋଳେ ଦୂର ଦେଖି ମୋତେ ପଡ଼ିବେ ଡେଇଁ ଆଲିଙ୍ଗନ କରି ନେବେ କୋଳେ ଶ୍ରୀଅଙ୍ଗରେ ମୋର ଦେହ ଲାଗିଯିବ ମୁଁ ଅଧମ ଭବୁ ହୋଇବି ପାର କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର ଯମୁନା ତଟ ବାଲିରେ ଦେଖିଲେ କ ଯାଇ ଶଙ୍ଖ ଚକ୍ର ପାଦ ଚିହ୍ନ ପଡ଼ି ତ ଛଇ ଋଣୁ ଝୁଣୁ ଋଣୁ ଝୁଣୁ ପାଦର ନୂପୁର ମୋହନ ମୁରଲି ତାନ ଶୁଣି ସେ ଅକ୍ରୁର ହା କୃଷ୍ଣ କହି ସେ ରଥରୁ ଡେଇଁ ଭକତି ପ୍ରେମରେ ହୋଇଲେ ଭାଇ ପ୍ରତିନିଧି ପାଇ ବାଲିରେ ଗଡ଼ିଲେ ପାଗଳ ହୋଇ ଭକତ ଅକ୍ରୁର କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର କହିଲେ ଅକ୍ରୁର ସବୁ ଆସିବା କାରଣ ମାତୁଳ କରି ଅଛନ୍ତି ଧନୁ ଯାତ୍ରା ଜାଣ ସଜବାଜ ହୁଅ କାହ୍ନୁ ଯିବା ମଧୁପୁର ମାମୁ କଂସ ଚାହିଁଥିବେ ପଥକୁ ତୁମର ସବୁ ଶୁଣି ପ୍ରଭୁ ହରସ ହୋଇ ଯଶବନ୍ତୀ ପାଶେ କହିଲେ ଯାଇ କହିଲେ ତ ମାମୁ ଡାକିଛନ୍ତି ମୋତେ ଧନୁ ଯାତ୍ରା ଦେଖି ଯିବି ତାଙ୍କର କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର ନୀତି ଦେଖିବାକୁ ଆଣିବି କୃଷ୍ଣକୁ ନୀତି ଦେଖିବାକୁ ଆଣିବି କୃଷ୍ଣକୁ ବାନ୍ଧି ସ୍ନେହ ଡରି ମୋରରେ ମୋରରେ ଆହାରେ କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର ଆହାରେ କେଡ଼େ ଭାଗ୍ୟ ଆଜି ମୋର।